ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଅବସରରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହିତାଧିକାରୀମାନଙ୍କୁ ସିଏମ୍ କିଷାନ ସାହାଜ ଟଙ୍କା ଦେବେ। ଭୁବନେଶ୍ୱର ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ ଓୟୁଏଟିଠାରେ ଗୋଟିଏ ଖାସ୍ କାର୍ଯ୍ୟକ୍ରମ ଥି ଡିବିଟି ଜରିଏ ଚାଷୀମାନଙ୍କର ବ୍ୟାଙ୍କ ଖାତାକେ ସିଧାସଳଖ 2000 ଟଙ୍କା ଲେଖା ସାହାଜ ପଠାଯିବା। ଇଥି ରାଜ୍ୟର 52 ଲକ୍ଷ ଛୋଟାର ନାମମାତ୍ର ଚାଷୀ ଉପକୃତ ହେବେ। ସ୍କୁଲ ଛୁଆମାନଙ୍କର ଦୃଷ୍ଟି ସମସ୍ୟା ଆଉ ଟୁକେଲ ଛୁଆ ଆର୍ ମହିଳାମାନଙ୍କର ହିମୋଗ୍ଲୋବିନ୍ ସ୍ତର ଲାଗି ହେଉଥିବା ସମସ୍ୟା ଦୂର କରବାର ଦିଗେ ମିଲିତ ପଦକ୍ଷେପ ବାବଦେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଜୋର ଦେଇଛନ୍। ଗଲାକାଲି ରାଜଭବନର ନ୍ୟୁ ଅଭିଷେକ ହଲ୍ଠାରେ ହୋଇଥିବା ଦୃଷ୍ଟି ସମସ୍ୟା ନିୟନ୍ତ୍ରଣ ଆଉ ରକ୍ତହୀନତା ଦୂରୀକରଣ ବାବଦ ଗୋଟିଏ ବୈଠକ ଥି ରାଜ୍ୟପାଳ ବାବଦେ କହିଛନ୍। ଏଥିଲାଗି ଶିଳ୍ପ ସଂସ୍ଥା, ଏନ୍ଜିଓ, ବ୍ୟବସାୟିକ ସଂଗଠନ, ଶିକ୍ଷାନୁଷ୍ଠାନ, ଚକ୍ଷୁ ଚିକିତ୍ସାଳୟମାନଙ୍କର ସହଯୋଗ ଲାଗି ରାଜ୍ୟପାଳ ଆହ୍ୱାନ ଦେଇଛନ୍। ବୈଠକ ଥି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଆଉ ଅଲଗା ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇଥିଲେ। ଜାତୀୟ ଶିକ୍ଷାନୀତି 2020 ଅନୁସାରେ ଆଇବା ଶିକ୍ଷାବର୍ଷନୁ ପ୍ରାଥମିକ ସ୍କୁଲମାନଙ୍କେ ପଢ଼ା ବହି ବଦଲିବା, ନ୍ୟାସନାଲ କରିକୁଲମ ଫର ସ୍କୁଲ ଏଜୁକେସନ ଢାଞ୍ଚା ଥି ଇସବୁ ବହି ତିଆରି ହେବା ବୋଲି ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍। ଇ ବାବଦେ ହୋଇଥିବାର ଗୋଟିଏ ବୈଠକ ଥି ଯୋଗ ଦେଇକରି ମନ୍ତ୍ରୀ କହିଛନ୍, ଓଡ଼ିଶା କରିକୁଲମ ଫ୍ରେମୱାର୍କ ଫର ସ୍କୁଲ ଏଜୁକେସନ 2025ର ଅଗ୍ରଗତିର ସମୀକ୍ଷା ହୋଇଛି। ମିଳିଥିବା ସୂଚନା ଅନୁସାରେ 1-8 ଶ୍ରେଣୀ ତକ ମୋଟ 55ଟା ପଢ଼ା ବହିକେ ବିକଶିତ କରାଯିବା। ସେଥିର୍ ଭିତରୁ 24ଟାର ପ୍ରସ୍ତୁତି ଶେଷ ହୋଇଛେ ଆଉ 32ଟା ଅନୁମୋଦନ ଅପେକ୍ଷାତି ଅଛେ। ଛୁଆମାନଙ୍କୁ ଏସବୁ ବହି ମାହାଲିଆ ଦିଆଯିବା ବୋଲି ମନ୍ତ୍ରୀ କହିଛନ୍। ପ୍ରାଥମିକ କୃଷି ସମବାୟ ସମିତି ପ୍ୟାକ୍ସ ଆଉ ନିବନ୍ଧକ ସମବାୟ ସମିତି ସଂଘ କାର୍ଯ୍ୟାଳୟ ଓଡ଼ିଶାର କମ୍ପ୍ୟୁଟରୀକରଣ ଉପରେ ଗୋଟିଏ ଦିନିକିଆ କର୍ମଶାଳା ଆଉ ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ ହୋଇଯାଇଛି। ପ୍ୟାକ୍ସର କମ୍ପ୍ୟୁଟରୀକରଣ ହେବାର ଲାଗି ସମବାୟ ସଂରଚନା ବର୍କସ୍ ହେବାର୍ଥି ଲାଗିଛି। ଡିଜିଟାଲ ପରିବର୍ତ୍ତନ ସମବାୟ କ୍ଷେତ୍ରର କାର୍ଯ୍ୟପ୍ରଣାଳୀକେ ଅତ୍କା ପ୍ରଭାବୀ କରିଛି, ଯେନ୍ଟା କୃଷକ ଆଉ ଗ୍ରାମାଞ୍ଚଳର ଲୋକ ଋଣ ଆଉ ସରକାରୀ ସହଯୋଗ ଯୋଗାବାର୍ଥି ସାହାଯ୍ୟ କରୁଛେ ବୋଲି ସମବାୟ ବିଭାଗର କମିଶନର ଆଉ ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ କହିଛନ୍। ଆଜି ଗଣେଶ ପୂଜା, ଶ୍ରୀ ଗଣେଶଙ୍କୁ ବିଦ୍ୟାର ଦେବତା ଆର୍ ଅଗ୍ରପୂଜ୍ୟ ଭାବେ ଧାର୍ମିକ ଉତ୍ସବ, ଯଜ୍ଞ ପୂଜା ଆଉ ଶୁଭକାମଥି ପହେଲା ପୂଜା କରାଯାଏସି। ଭୁଦୋ ମାସର ଉଜ୍ଜଲ ପଖର ଚତୁର୍ଥୀ ତିଥିନୁ ଦେଶର ଭିନ୍ ଭିନ୍ ଜାଗାନ 11 ଦିନ ତକ ଗଣେଶ ପୂଜା ପାଳନ କରାଯାଏସି। ମହାରାଷ୍ଟ୍ରନ ଗଣେଶ ପୂଜାକେ ସେନର ସବୁନୁ ବଡ଼ ପରବ ଭାବେ ପାଳନ କରାଯାଏସି। ହାଇଦ୍ରାବାଦ ନଭିଲ ଆଇଷ୍ଠାନୁ 11 ଦିନ ତକ ପ୍ରଭୁ ବିଘ୍ନନାଶନଙ୍କର ପୂଜା ପାଳନ କରାଯାଉଛି। ଶିକ୍ଷାନୁଷ୍ଠାନମାନଙ୍କେ ଗଣେଶ ପୂଜାର ଖାସ୍ ମହତ୍ତ୍ୱ ରହିଛି। ଗଣେଶ ଚୌଠି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍। ଜ୍ଞାନ ବିଜ୍ଞାନ ଆର୍ ସମୃଦ୍ଧି ଦେଉଥିବାର ଭଗବାନ ଗଣେଶଙ୍କର ପର୍ବ ଆମକୁ ନମ୍ର ଆଉ କର୍ତ୍ତବ୍ୟନିଷ୍ଠ ହେବାର୍କେ ଶିଖାସି ବୋଲି ରାଷ୍ଟ୍ରପତି ତାଙ୍କର ବାର୍ତ୍ତା ଥି କହିଛନ୍। ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବରଗଡ଼ ଜିଲ୍ଲା ଆସିକରି ସର୍କିଟ୍ ହାଉସ୍ ସମ୍ମିଳନୀ କକ୍ଷନ ବିଭାଗୀୟ ଅଧିକାରୀଙ୍କ ସହିତ ଧାନଘିନା ଚାନ୍ସି ପଞ୍ଜୀକରଣ ଆଉ ବିଭାଗୀୟ କାମକାଜର ସମୀକ୍ଷା କରିଛନ୍। ଜିଲ୍ଲାନ ଗଲା ବଛରନୁ ଇ ବଛର 8000ନୁ ଅତ୍କା ଚାଷୀ ଧାନ ବିକ୍ରି ଲାଗି ପଞ୍ଜୀକରଣ କରିଛନ୍। ଇ ବଛର ଜିଲ୍ଲାନ ମୋଟ 1,63,727 ଜଣ ଚାଷୀ ପଞ୍ଜୀକରଣ କରିଛନ୍। ବାକି ଥିବାର ଚାଷୀମାନଙ୍କର ବାବଦେ ଜିଲ୍ଲାପାଳଙ୍କୁ ରିପୋର୍ଟ ମଗାଯାଇଛି। ରିପୋର୍ଟ ଆସିଲା ଉତ୍ତରୁ ସରକାର ଏ ଦିଗେ ବିଚାର କରିବେ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍। ଇ ଅବସରରେ ମନ୍ତ୍ରୀ ଟୁକୁର୍ଲାଠାରେ ଥିବା ସାଇନ୍ସ ପାର୍କର ଉନ୍ନତିକରଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍। ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଇଂରାଜୀ ବିଭାଗ ତରଫୁ ଭାରତୀୟ ଜ୍ଞାନ ପରମ୍ପରା ବିଷୟଥି ଗୋଟିଏ ଜାତୀୟ ସେମିନାର ହୋଇଯାଇଛି। କାର୍ଯ୍ୟକ୍ରମଟି ମୁଖ୍ୟ ବକ୍ତା ଭାବେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗର ପ୍ରଫେସର ମଧୁସ୍ମିତା ପତି ଆଉ କୋଲକାତା ସେଣ୍ଟ ଜାଭିୟର ବିଶ୍ୱବିଦ୍ୟାଳୟ ପ୍ରଫେସର ଡକ୍ଟର ଅଶୋକ ମହାପାତ୍ରଙ୍କ ସହିତ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ପ୍ରଫେସର ସୁଶାନ୍ତ ଦାସ, ଉପକୂଳ ସଚିବ ଡକ୍ଟର ଉମାଚରଣ ପତି ପ୍ରମୁଖ ଯୋଗ ଦେଇଥିଲେ। ଘୂର୍ଣ୍ଣିବଲୟର ପ୍ରଭାବତି ଉତ୍ତର ପଶ୍ଚିମ ବଙ୍ଗୋପସାଗର ନ ଥିବାର ଆଜି ଗୋଟିଏ ଲଘୁଚାପ ହୋଇଛି। ଲଘୁଚାପ ପଶ୍ଚିମ ଉତ୍ତର ପଶ୍ଚିମ ଦିଗ୍କେ ଗତି କରିକିରି ଆହୁରି ବର୍କସ୍ ହେବା। ଇତାର ବଳେ ଦକ୍ଷିଣ ଓଡ଼ିଶାନ ଅତି ଜବର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ଇତାର ପ୍ରଭାବତି ଆଇବା 24 ଘଣ୍ଟା ଭିତରେ ରାଜ୍ୟର 10ଟା ଜିଲ୍ଲାନ ଘଡ଼ଘଡ଼ି ସହିତ ଜବର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ତରଫୁ ସତର୍କ କରାଯାଇଛି। ସିଆଡ଼େ ହୀରାକୁଦ ଜଲଭଣ୍ଡାର ଏଚ୍N4 ଗେଟ୍ ଦେଇକରି ବୟଡ଼ ପାଇନ୍ ଛଡ଼ାଯାଉଛି। ଆଜି ସକାଳର 6 ବଜେ ତକ ଜଲଭଣ୍ଡାରର ଜଲସ୍ତର 621.87 ଫୁଟ ରହିଛି। ଏଚ୍ନ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବିଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଥି। ଜୁହାର।